ആകാശവാണി. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ରାଜସ୍ଥାନ ଏବଂ ହରିୟାଣାକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ମାନାମା ଆଲୋଚନାରେ ପଶ୍ଚିମ ଏସିଆ ପାଇଁ ଭାରତର ବ୍ୟାପକ ରଣନୀତି ଉପସ୍ଥାପନ କଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର. ଆସନ୍ତାକାଲିଠାରୁ ଆରମ୍ଭ ହେବ କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଏବଂ ଏସିଆକପ୍ ପୁରୁଷ 19 ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ବାଂଲାଦେଶଠାରୁ ଭାରତ ପରାସ୍ତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ହରିୟାଣା ଗସ୍ତରେ ଯିବେ. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଜୟପୁର ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ 2024ର ଉଦ୍ଘାଟନ କରି ସମବେତ ଜନତାକୁ ଉଦ୍ବୋଧନ ଦେବେ. ଅପରାହ୍ନରେ ପ୍ରଧାନମନ୍ତ୍ରୀ ପାନିପଥଠାରେ ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି. ମାଟ୍ରିକ୍ ପାସ୍ କରିଥିବା 18-70 ବର୍ଷ ବୟସର ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି. ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ହରିୟାଣାର କର୍ଣ୍ଣାଲଠାରେ ଥିବା ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିବେ. ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଉଦ୍ୟାନ କୃଷିର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା ରହିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଉନ୍ନତ ଯୋଗାଯୋଗ, ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଏବଂ ଭିତ୍ତିଭୂମିରେ ପୁଞ୍ଜିନିବେଶ ଯୋଗୁଁ ଅଞ୍ଚଳର ଉଲ୍ଲେଖନୀୟ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି. କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଲିଖିତ ବିକଶିତ ଭାରତ ଭିଜନର ଉତ୍ତର ପୂର୍ବ ରାଜ୍ୟ ଏକ ପ୍ରମୁଖ ସମର୍ଥକ ପାଲଟିଛି ଶୀର୍ଷକ ଏକ ଲେଖାକୁ ମୋଦି ଆଜି ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରିଛନ୍ତି. ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳରେ ବୟନଶିଳ୍ପ କ୍ଷେତ୍ର, ପର୍ଯ୍ୟଟନ ସୁଯୋଗ ଏବଂ ପାରମ୍ପରିକ କାରିଗରୀକୁ ପାଳନ କରୁଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମଧ୍ୟ ପ୍ରଶଂସା କରିଛନ୍ତି. ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ 3-ଦିନିଆ ଅଷ୍ଟଲକ୍ଷ୍ମୀ ମହୋତ୍ସବ ପାଳନ କରାଯାଉଛି. ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଏବଂ ସିକ୍କିମ୍ ସମେତ 8ଟି ରାଜ୍ୟର ସୌନ୍ଦର୍ଯ୍ୟ, ବିବିଧତା ଏବଂ ପ୍ରତିଶ୍ରୁତିକୁ ପ୍ରଦର୍ଶିତ କରିବା ହେଉଛି ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ. ମହୋତ୍ସବରେ 250ରୁ ଉର୍ଦ୍ଧ୍ୱ କାରିଗର, 34ଟି ଜିଆଇ ଟ୍ୟାଗ୍ ସାମଗ୍ରୀ ସମେତ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ ଓ କୃଷିଜାତ ଦ୍ରବ୍ୟ ପ୍ରଦର୍ଶିତ ହେଉଛି. ଏହି ଉତ୍ସବ ଆଜି ଶେଷ ହେଉଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମାନାମା ଆଲୋଚନାରେ ପଶ୍ଚିମ ଏସିଆ ପାଇଁ ଭାରତର ବ୍ୟାପକ ରଣନୀତି ଉପସ୍ଥାପନ କରି ଭାରତର ଅର୍ଥନୈତିକ ଏବଂ ରଣନୈତିକ ସ୍ୱାର୍ଥ ଦିଗରେ ଏହି ଅଞ୍ଚଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ. ଭାରତ ଉପସାଗରୀୟ ସମନ୍ୱୟ ପରିଷଦ ଜିସିସି, ଇରାନ ଏବଂ ଇରାକ ସହିତ ବାର୍ଷିକ 170ରୁ 180 ବିଲିୟନ୍ ଡଲାରର ବାଣିଜ୍ୟ କରୁଥିବା ବେଳେ ଭୂମଧ୍ୟ ସାଗରୀୟ ରାଷ୍ଟ୍ରମାନଙ୍କ ସହିତ 80ରୁ 90 ବିଲିୟନ୍ ଡଲାରର ବାଣିଜ୍ୟ କାରବାର କରିଥାଏ ବୋଲି ଡକ୍ଟର ଜୟଶଙ୍କର ଆଲୋଚନାର ପୂର୍ଣ୍ଣାଙ୍ଗ ଅଧିବେଶନରେ କହିଥିଲେ. ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ପଶ୍ଚିମ ଏସିଆ ମଧ୍ୟରେ ଉପସାଗରୀୟ ଅଞ୍ଚଳର 10 ନିୟୁତ ଏବଂ ଭୂମଧ୍ୟ ସାଗରୀୟ ଦେଶଗୁଡ଼ିକର 5 ନିୟୁତ ଭାରତୀୟଙ୍କ ସହିତ ମାନବିକ ସମ୍ପର୍କର ସେତୁ ସ୍ଥାପନ ହୋଇପାରିଛି, ଯାହାକି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି. ଶ୍ରୀ ଜୟଶଙ୍କର ତାଙ୍କ ଅଭିଭାଷଣରେ କହିଛନ୍ତି ସବୁଜ ହାଇଡ୍ରୋଜେନ୍ ଏବଂ ସବୁଜ ଆମୋନିଆ ଭଳି ଉଦୀୟମାନ କ୍ଷେତ୍ରରେ ଭାରତର ଭବିଷ୍ୟତ ଶକ୍ତି ନିରାପତ୍ତା ପ୍ରମୁଖ ଭୂମିକା ନିର୍ବାହ କରୁଛି. ପାରମ୍ପରିକ ଶକ୍ତି ସମ୍ବଳ ବ୍ୟତୀତ ଏହି ଅଞ୍ଚଳ ସାର ଆମଦାନୀ ମାଧ୍ୟମରେ କୃଷିକ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ପ୍ରଯୁକ୍ତି ବିଦ୍ୟା ଏବଂ ନିବେଶ ସହଯୋଗର ଏକ ପ୍ରମୁଖ ଅଂଶୀଦାର ଭାବରେ ଉଭା ହୋଇଛି. ଆଞ୍ଚଳିକ ସାମୁଦ୍ରିକ ନିରାପତ୍ତା କ୍ଷେତ୍ରରେ ଭାରତର ସକ୍ରିୟ ଭୂମିକା, ରଣନୀତିକ ଜଳସୀମାରେ ନୌସେନା ଉପସ୍ଥିତି ବଜାୟ ରଖିବା ଏବଂ ଅନ୍ତର୍ଜାତୀୟ ନିରାପତ୍ତା ପଦକ୍ଷେପରେ ଅଂଶଗ୍ରହଣ କରିବା ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି. ସେ ବାହାରିନ୍ସ୍ଥିତ ମିଳିତ ସାମୁଦ୍ରିକ ବାହିନୀ ସହ ଭାରତର ସହଯୋଗ ଏବଂ ଆଞ୍ଚଳିକ ସହଯୋଗୀଙ୍କ ସହ ନିୟମିତ ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ. ନିକଟରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଘୋଷଣା କରାଯାଇଥିବା ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା. ଏହି କାର୍ଯ୍ୟକ୍ରମରେ ଚେକ୍ ରିପବ୍ଲିକ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ତୋମାସ ବୋଜର ଏବଂ ବାହାରିନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଅବଦୁଲ ତିଫ୍ ବିନ୍ ରସିଦ୍ ଅଲ୍ ଜାୟାନିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ. ଆଇଆଇଏସ୍ଏସ୍ ମହାନିର୍ଦ୍ଦେଶକ ଡକ୍ଟର ବାଷ୍ଟିଆନ୍ ଗିଗେରିଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଆଞ୍ଚଳିକ ରଣନୈତିକ ସହଯୋଗର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ. ବାତ୍ୟା ଫେଞ୍ଜଲ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଯୁଗ୍ମ ସଚିବ ରାଜେଶ ଗୁପ୍ତାଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଦଳ ଆଜି ପୁଡୁଚେରୀରେ ପହଞ୍ଚିଛନ୍ତି। ଏହି ଦଳ ପ୍ରବଳ ବର୍ଷା ଓ ବାତ୍ୟାରେ ଜଳବନ୍ଦୀ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଥିବା ମୁଡଲାଇର ବିଦ୍ୟୁତ୍ ସବ୍ଷ୍ଟେସନ୍ ପରିଦର୍ଶନ କରିବା ସହିତ ଅଧିକାରୀମାନଙ୍କ ସହ କ୍ଷୟକ୍ଷତିର ଆଲୋଚନା କରିଛନ୍ତି। ଏହି କେନ୍ଦ୍ରୀୟ ଦଳ ଉପରାଜ୍ୟପାଳ କେ କୈଳାସନାଥନ୍ ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କୁ ସାକ୍ଷାତ କରି କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବେଲଗାଭିସ୍ଥିତ ସୁବର୍ଣ୍ଣସୌଧଠାରେ ଏହି ଦଶଦିନିଆ ଅଧିବେଶନ ଅନୁଷ୍ଠିତ ହେଉଛି। ଗୃହରେ ଆଲୋଚନା ପାଇଁ 205 ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଓ 3 ବେସରକାରୀ ବିଲ୍ ସମେତ 3000 ଅଧିକ ପ୍ରଶ୍ନ ଆସିଛି ବୋଲି ବାଚସ୍ପତି ୟୁଟି ଖଦର କହିଛନ୍ତି। ବିଧାନ ପରିଷଦ ଅଧ୍ୟକ୍ଷ ବାସବରାଜ ହୋରାଟି କହିଛନ୍ତି, ଗୃହରେ ବିଶେଷକରି କର୍ଣ୍ଣାଟକର ଉତ୍ତର ଭାଗ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ 4 ଧରି ଆଲୋଚନା ହେବ। ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ କାମଚଳା ବାଚସ୍ପତି କାଳିଦାସ କୋଲାମ୍ବକର ଅବଶିଷ୍ଟ ବିଧାୟକମାନଙ୍କୁ ଆଜି ଶପଥପାଠ କରାଇଛନ୍ତି। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱନକୁଲେ, ମଙ୍ଗଳପ୍ରଭାତ ଲୋଧା, ରାଧାକୃଷ୍ଣ ଭିକେ ପାଟିଲ ଏବଂ ଅବଦୁଲ ସତାର ପ୍ରମୁଖ ଆଜି ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟିଲ, ବିଜୟ ୱାଡେଟିୱାର, ଅମିତ ଦେଶମୁଖ ଏବଂ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସମେତ ବିରୋଧୀ ଏମ୍ଭିଏର ସଦସ୍ୟମାନେ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ବିଧାନସଭା ବାଚସ୍ପତି ପଦ ପାଇଁ ବିଜେପି ନେତା ରାହୁଲ ନାର୍ଭେକର ମହାୟୁତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଅଜିତ ପାୱାରଙ୍କ ସମେତ ବିଜେପି ନେତା ଚନ୍ଦ୍ରଶେଖର ବାୱନକୁଲେ ଓ ଚନ୍ଦ୍ରକାନ୍ତ ପାଟିଲ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ବିରୋଧୀ ମହାବିକାଶ ଅଘାଡ଼ିର କେହି ନାମାଙ୍କନ ଦାଖଲ କରିନଥିବାରୁ ଶ୍ରୀ ନାର୍ଭେକର ସର୍ବସମ୍ମତିକ୍ରମେ ବାଚସ୍ପତି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଗୃହରେ ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବ କମାଣ୍ଡର ଭାରତୀୟ ସେନାର ତ୍ରିଶକ୍ତି ସାପରମାନେ ଅତ୍ୟାଧୁନିକ ବନ୍ୟା ଅନୁଧ୍ୟାନକାରୀ ବ୍ୟବସ୍ଥା ବା ଆଡ଼ଭାନ୍ସ ଫ୍ଲଡ୍ ମନିଟରିଂ ସିଷ୍ଟମ୍ ବିକଶିତ କରିଛନ୍ତି। ପ୍ରତିରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ନବସୃଜନ ପାଇଁ ଆୟୋଜିତ ପ୍ରତିଯୋଗିତା ଇନୋ ଯୋଦ୍ଧାରେ ଏହି କାର୍ଯ୍ୟ ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି। ଏହି ବ୍ୟବସ୍ଥା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିଥାଏ। ପ୍ରଭାବିତ ଅଞ୍ଚଳର ସୁରକ୍ଷା ନିମନ୍ତେ ଏଏଫ୍ଏମ୍ଏସ୍ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ପଞ୍ଜାବରେ ଚଳିତ ମାସ 21 5 ମହାନଗର ନିଗମ ଏବଂ ପୌର ପରିଷଦ ବା ନଗର ପଞ୍ଚାୟତର 598 ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସକାଳ 7 ଅପରାହ୍ନ 4 ପର୍ଯ୍ୟନ୍ତ ମତଦାନ ହେବ ଏବଂ ସେହିଦିନ ଭୋଟ୍ ଗଣତି ହେବ। ଭୋଟ୍ ଗ୍ରହଣ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର କରାଯିବ। ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ ରାଜ କମଲ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, 3809 ବୁଥ୍ରେ ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସିଆ କପ୍ ପୁରୁଷ 19 କମ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ବାଂଲାଦେଶ ଭାରତକୁ ପରାସ୍ତ କରି ବିଜୟୀ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଚାଲିଥିବା ଖେଳରେ ବାଂଲାଦେଶ ଦଳ ଭାରତକୁ 69 ରନ୍ରେ ପରାସ୍ତ କରିଛି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 35 2 ବଲ୍ରେ 149 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। କ୍ୱିନ୍ସଲ୍ୟାଣ୍ଡର ବ୍ରିସ୍ବେନ୍ସ୍ଥିତ ଆଲେନ୍ ବର୍ଡର ଖେଳପଡ଼ିଆଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମହିଳା କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 122 ରନ୍ରେ ପରାସ୍ତ କରିଛି। 372 ରନ୍ର ଲକ୍ଷ୍ୟକୁ ପିଛା କରି ଭାରତୀୟ ମହିଳା ଦଳ 44 5 ବଲ୍ରେ ମାତ୍ର 249 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ମହିଳା ଦଳ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ 2-0 ଅଗ୍ରଣୀ ହାସଲ କରିଛି। ରାଜସ୍ଥାନ ଏବଂ ହରିୟାଣାକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ମାନାମା ଆଲୋଚନାରେ ପଶ୍ଚିମ ଏସିଆ ପାଇଁ ଭାରତର ବ୍ୟାପକ ରଣନୀତି ଉପସ୍ଥାପନ କଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆସନ୍ତାକାଲିଠାରୁ ଆରମ୍ଭ ହେବ କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଏବଂ ଏସିଆକପ୍ ପୁରୁଷ 19 କମ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ବାଂଲାଦେଶଠାରୁ ଭାରତ ପରାସ୍ତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।